ଆପ୍ଟିଚ୍ୟୁଡ୍ ସେକ୍ସନର କୁଇଜ୍ ଆପ୍ର ଟାଇମ୍ ଆଣ୍ଡ ୱାର୍କର ଲେବୁଲ ୱାନ୍ର 6 ନମ୍ବର କୋଶ୍ଚିନ୍ କ'ଣ କହିଛି ନା, ଏ ଆଉ ବି ମିଶିକି ଗୋଟେ କାମକୁ 8 ଦିନ କରନ୍ତି, ବି ଆଉ ସି ମିଶିକି ଗୋଟେ କାମକୁ 6 ଦିନ କରନ୍ତି, ଆଉ ସି ଏ ମିଶିକି ଗୋଟେ କାମକୁ 10 ଦିନ କରନ୍ତି, ତାହେଲେ ସେମାନେ ମିଶିକି କାମଟା କେତେ ଦିନ କରିବେ? ନର୍ମାଲ କୋଶ୍ଚିନ୍, ନର୍ମାଲ ଦେଖ ମୁଁ ଉପରେ ଲେଖିଦେଇ ସବୁ ରଖିଦେଲା ପରେ ତାପରେ ତାଙ୍କର ଲସ୍ ଆଉ ନେଇଛି, ଲସ୍ ଆଉ ନେଇ ସାରିଲା ପରେ ଲସ୍ ଆଉ ହେଇଛି 120, ଦେନ୍ ତାଙ୍କ ଇଫିସିଏନ୍ସି ବାହାର କରିବା ବହୁତ ସହଜ। ମୁଁ କହିଥିଲି କ'ଣ ଇଫିସିଏନ୍ସି କେମିତି ହାରିବ ନା, ଟୋଟାଲ କାମ ବା ଲସ୍ ଆଉ ଯେଉଁଟା ବାହାରିଲା ସେଟା ଟୋଟାଲ କାମ, ଟୋଟାଲ କାମରେ ଏମାନେ କେତେ ଦିନ କାମ ସାରୁଛନ୍ତି ସେଇଟା ନେଇ ହରିଦେ, ଯେମିତି 120ରେ 8 ହରିଲେ ପାଇଗଲ 15, ସେମିତି 120ରେ 6 ହରିଲେ ପାଇଗଲ 20, ସେମିତି ସବୁ ହେଲା। ତାପରେ ପୁଣି କହୁଛି ଯେ ତିନି ଜଣ ମିଶିକି କାମଟାକୁ, ସରି, ଦିନକୁ କେତେଟା ପେନ୍ ତିଆରି କରନ୍ତି ପାଇବାର ଅଛି, ମାନେ ତିନି ଜଣଙ୍କର ଇଫିସିଏନ୍ସି ଯଦି ପାଇବାର ଅଛି ତାହେଲେ ସିମ୍ପଲି ଏ ପ୍ଲସ୍ ବି ପ୍ଲସ୍ ସି କେତେ ହେଇଯିବ? ଯେତିକି ହେଲା ଇଫିସିଏନ୍ସି ସବୁ ମିଶେଇ ଦେବ, 15, 20, 12 ମିଶେଇ ଦିଏ, ହେଲା 47, ବାଇ ଟୁ କରିଦେବ। କାହିଁ ବାଇ ଟୁ କରିବ ନା, ଦୁଇଟା ଏ ଦୁଇଟା ବି ଦୁଇଟା ସି ଦେଖାଯାଉଛି ଲେଫ୍ଟ ସାଇଡ୍ ଅଛି, ତ ସେଇଥିପାଇଁ ଦୁଇ କମନ ହେଲେ ସେ ପାଖରେ ହରି ହେଇଯିବ, ସରିଲା। ତାହେଲେ ତିନି ଜଣ ମିଶିକି କାମଟାକୁ 47/2 ସମୟରେ, ସରି, ତିନି ଜଣ ମିଶିକି ଦିନକୁ 47/2 ପେନ୍ ତିଆରି କରନ୍ତି, ତାହେଲେ ତାଙ୍କୁ 120ଟା ପେନ୍ ତିଆରି କରିବାକୁ କେତେ ସମୟ ଲାଗିବ? ନର୍ମାଲ ତାକୁ ନେଇ ହରିଦେବି, ତାହେଲେ ଦେଖିଲ ମୁଁ ଟୋଟାଲ କାମକୁ ରଖିଦେଲି 120କୁ ଉପରେ ରଖିଦେଲି, ତଳେ ରଖିଦେଲି, ତିନି ଜଣ ମିଶିକି ଦିନକୁ କେତେଟା ପେନ୍ ତିଆରି କରନ୍ତି ନା, 47/2, 47/2 ତଳେ ରଖିଦେଲି, ଓଭରଅଲ୍ ସଲ୍ଭ କଲା ପରେ ତମ ଆନ୍ସର ପାଇଯିବ 5.5/47 ଆନ୍ସର, ଓକେ, 47 ଡେଜ୍, ଓକେ, ଥ୍ୟାଙ୍କ ୟୁ।